ଜୀବନ ଏକ ଭଡ଼ା ଘର ଜୀବନ ଏକ ଭଡ଼ା ଘର ତାର ମାଲିକ ପରମେଶ୍ୱର ତାର ମାଲିକ ପରମେଶ୍ୱର ପ୍ରେମ ଭକ୍ତିର ଘର ଭଡ଼ା ଦେଇ ପ୍ରେମ ଭକ୍ତିର ଘର ଭଡ଼ା ଦେଇ ସେଇ ଘରେ ବାସ କର ଜୀବନ ଏକ ଭଡ଼ା ଘର ଜୀବନ ଏକ ଭଡ଼ା ଘର ଅଳିକ ଜୀବନ ଆଜି ଅଛି କାଲି ନାହିଁ ଭଡ଼ା ଘର ପରି ଅଳିକ ଜୀବନ ଆଜି ଅଛି କାଲି ନାହିଁ ମାୟା ମମତାର ମାନେ କିଛି ନାହିଁ ମାୟା ମମତାର ମାନେ କିଛି ନାହିଁ ଏଇ ଜୀବନକୁ ନେଇ କୋଳି ଖାଇ କେହି ମଞ୍ଜି ପୋତିବାକୁ କୋଳି ଖାଇ କେହି ମଞ୍ଜି ପୋତିବାକୁ ଭାବିବା ଯେ ଅବାନ୍ତର ଜୀବନ ଏକ ଭଡ଼ା ଘର ଜୀବନ ଏକ ଭଡ଼ା ଯେ ପୁଣି ଏମିତି ମନୁଆ କାହାରି କଥାରେ ନାହିଁ ମାଲିକ ଯେ ପୁଣି ଏମିତି ମନୁଆ କାହାରି କଥାରେ ନାହିଁ ମନ ହେଲେ ସିଏ ବିଦା କରିଦବ ମନ ହେଲେ ସିଏ ବିଦା କରିଦବ ହିସାବ ତୁଟେଇ ଦେଇ ଯେତେ ଦିନ ଅଛ ସରଳ ଚିତ୍ତରେ ଯେତେ ଦିନ ଅଛ ସରଳ ଚିତ୍ତରେ ଏଇ କଥା ଚିନ୍ତା କର ଜୀବନ ଏକ ଭଡ଼ା ଘର ଜୀବନ ଏକ ଭଡ଼ା ଘର ମାଲିକ ପରମେଶ୍ୱର ତାର ମାଲିକ ପରମେଶ୍ୱର ପ୍ରେମ ଭକ୍ତିର ଘର ଭଡ଼ା ଦେଇ ପ୍ରେମ ଭକ୍ତିର ଘର ଭଡ଼ା ଦେଇ ସେଇ ଘରେ ବାସ କର ଜୀବନ